ভগবদ্গীতা সপ্তম অধ্যায় শ্লোক তিন মনুষ্যাণাং সহস্রেষু মনুষ্যাণাং সহস্রেষু কশ্চিত জগতি সিদ্ধয়ে মনুষ্যমানঙ্ক মধ্যে সহস্রেষু হাজার হাজার মনুষ্য মধ্যে কশ্চিত কেহি যততি চেষ্টা করে সিদ্ধয়ে সিদ্ধি নিমিত্ত যতদাম যেমানে এপরি চেষ্টা করতে অপি বাস্তবিক সিদ্ধানাং যেমানে সিদ্ধি লাভ করছেন কশ্চিত কেহি মান মতে ব্যক্তি জানে তত্ত্বত তত্ত্বরে যথার্থ ভাবরে শ্রী অঙ্গদ কৃষ্ণ ভক্তিবেদান্ত স্বামী গোপাল মহারাজঙ্কর ইংরেজী এবং শ্রী শ্রীমদ গৌরবন্দ স্বামী মহারাজঙ্কর ওড়িয়ারে হাজার হাজার মানব মান মধ্যে কেই জানে সিদ্ধি বা যোগর পূর্ণতা নিমিত চেষ্টা করে এবং যেমানে সিদ্ধি প্রাপ্ত হয়েছেন সেমান মধ্যে কোচি কেই জানে মতে তত্ত্বরে বা যথার্থ ভাবে জানতে দেখাযাচ্ছি যে বিভিন্ন প্রকার বা বিভিন্ন চেতনা স্তরের মানব অনেক এইভাবে হাজার হাজার মানব মানক মধ্যে কেই জাণে জাণে ভগবত অনুভূতি বা দ্বিতীয় অনুভূতি লাভ যুগের আগ্রহ প্রকাশ করতে আত্মা কম শরীর কম এবং অগ্রজ্ঞান ভগবান কম এ বিষয়ে জাণবাকে সে আগ্রহী হচ্ছে সাধারণত মানব মানে পশু প্রভৃতি অর্থাৎ খাইবা শোবা আত্মরক্ষা করা ও যৌনক্রিয়া করিবার ব্যস্ত কোচিত কেই কেই এ দিব্যজ্ঞান লাভ দিগে আগ্রহী আত্মা ও পরমাত্মা কম তা জাণবা দিগে আগ্রহী অর্থাৎ যে জ্ঞান যোগ ও ধ্যান যোগ জরিয়া আত্মানুভূতি লাভ করা আগ্রহী এবং জড় ও চেতন মধ্যে পার্থক্য নির্ণয় করিবার আগ্রহী সে নিমিত গীতার প্রথম ছটি অধ্যায় উদ্দিষ্ট সুতরাং যেমানে কৃষ্ণ চেতনশীল সেইমানে হি কেবল কৃষ্ণকে জাঁপারে অন্য যোগী মানে নির্বিশেষ ব্রহ্মানুভূতি লাভ করতে কারণ কৃষ্ণকে জাঁয়া অপেক্ষা নির্বিশেষ ব্রহ্মকে জাঁয়া অতি সহজ কৃষ্ণ হচ্ছেন পরম পুরুষ কিন্তু তার সঙ্গে সঙ্গে সে ব্রহ্ম ও পরমাত্মা জ্ঞানর বহু ঊর্ধ্বরে অবস্থিত যোগী ও জ্ঞানী মান কৃষ্ণকে বুঝবা চেষ্টা করে বিফল হয়েছেন গৌরবাবে পড়ছেন যদিও নির্বিশেষবাদী বা মায়াবাদী মান মধ্যে সর্বশ্রেষ্ঠ শ্রীকর শঙ্করাচার্য তাঁকর গীতা ভাষ্যে স্বীকার করছেন যে কৃষ্ণ হচ্ছেন পরম পুরুষ ভগবান তথাপি মায়াবাদী মানে গৌরমালে পড়তে কিন্তু তাঁকর অনুগামী অর্থাৎ শিষ্যগণ কৃষ্ণকে ভগবান বলে মানতে না কারণ কৃষ্ণকে জাঁয়া বড় কঠিন व्यक्ति निर्विशेष ब्रह्मानंद को लाभ करे किंतु कृष्ण को जानेगा साधन में। भगवान श्री कृष्ण परम पुरुष भगवान अटंती, से सर्व कारण कारण वो आदि पुरुष गोविंद अटंती। ईश्वर परम कृष्ण सच्चिदानंद विग्रह अनादिराज गोविंद सर्व कारण कारण। जो मैंने अभक्त से कृष्ण को जानपरिवे ना, कृष्ण को जानवा बड़ा कष्टर। जदि अभक्त मैंने कहती जे भक्ति पथ बड़ा सुगम तथापि से पथ पथित हमें ना, अर्थात से अभ्यास करें जदि से भक्ति पथ सहज और सुगम तेज़ कहीं ग्रहण नक दुर्गम पथर पथित होती। वास्तव में भक्ति पथ सहज नुहे, भक्ति सम्बन्ध में ज्ञान ना व्यक्ति अनधिकार चर्चा करी जो तथाकथित भक्तिजोग मार्ग अवलम्बन कैसे ताज हो पाए, कितु जो यार विधि विधान पालन कर प्रकृत साधना करने को कह जाए से कल्पना विलास पंडित और दर्शन गण ये पत्र विचित हो पड़ती। श्री रूप गोस्वामी भक्ति स्थान प्रसंगे कहते जे श्रुति स्मृति पुराणादि पंचरात्र विभिन्ना ऐकांतिक हरभक्ति उत्पात कल्पते, अर्थात उपनिषद पुराण नारद पंचरात्र आदि प्रामाणिक वैदिक साहित्य को अवज्ञा करो भक्ति पथ अवलम्बन कराए ता समाज में केवल उत्पात ही सृष्टि कैसे। ब्रह्मानंद को लाभ करशेषवादी पक्ष किंवा परमात्मा अनुभूति लाभ कर ज्योति पक्ष परम पुरुष भगवान श्रीकृष्ण को माँ जशोदा पुत्र हिसाब से किंवा पार्थसाथी हिसाब से बुझा संभवपर नुहे। यहपरिक बेले बेले विशिष्ट देवतागण कृष्ण के संबंध में बड़े बर्मा पढ़ती मुहंती जुरेह माम तु देवन कशन इत्यादि भागवत में शास्त्र में वर्णना कर। भगवान कहले मोर प्रकृत स्वरूप मत कहीं जानती ना, यदि कहीं जानपरला तो जाने महात्मा हो जाए स महात्मा सुदुर्लभ। एक प्रकार महात्मा अत्यंत दुर्लभ, तेना कृष्ण को सेवा नकले भक्ति जो आचरण नकले कहीं कृष्ण को तत्वत जानपर ना। व्यक्ति खूब बड़ा पंडित हो पारे दार्शनिक हो पारे किंतु से यदि कृष्ण को सेवार निवृत्त न होती तेल से कृष्ण को तत्व जानपर ना। केवल शुद्ध भक्तगण कृष्ण अत्यंत दिव्य गुणावली संबंध में किसी जापारती से किपर सर्वकारण कारण से किपर सर्वशक्तिमान सर्व ऐश्वर्यशाली से किपर धन दश बल सौंदर्य ज्ञान एवं त्याग सदैश्वर्यपूर्ण यह सब कथा किसी परिमाण में शुद्ध भक्तगण जापारती कारण भगवान श्रीकृष्ण भक्त मान प्रति अत्यंत आकृष्ट। ब्रह्मानुभूति लाभ मार्ग में से होती अनुभूति अंतिम स्तर एवं भक्तगण ही केवल तत्व जापारती तेनाली कत श्रीकृष्ण नामादि न भावे जाने शिवमुखे जीवाद स्वयं स्फूर्ति अभ, अर्थात जड़ेन्द्र सहाज से कहीं कृष्ण को मौलिक स्वरूप बुझिपार ना। कि जो भक्त गण दिव्य तेणु भाव में उद्बुद्ध हो सेवे निजुक्त होता से भक्त मान संतुष्ट हो से निकट में निजी को प्रकाश करें। तेनालीन समस्त भक्तवृंद मात्र अंतराष्ट्रीय कृष्ण भारत संघ भुवन सत्य तरफ यही भगवदगीता क्लास को आम हार्दिक स्वागत जनाऊ। ये आम सप्तम अध्याय आज तृतीय श्लोक आम आलोचना करवा तृतीय श्लोक ये तत्व विषय वर्णना कराऊ तू भगवान तत्व जानवा बहुत बहुत कठिन कश्चित मान व्यतीत हजार हजार लोक मान भितर साधारणत बहुत उचित कम लोक जीवन में सिद्धि लाभ करने चेष्टा करते एवं से भाव में सिद्धि प्राप्त होता हजार हजार सिद्ध मान भितर खूब क्वचित लोक भगवान को तत्व जाना तेनालीराम जानवा भगवान को जानवा के कष्ट ठीक ठीक भाव जानवा भगवान के कष्ट भगवान निजे कहते कमी जानवा यही सब सप्तम अध्याय भगवान ये सप्तम सात रु बार यही छटी अध्याय भक्ति जोग बोली कह भगवदगीता अठरटी अध्याय रही तेना प्रथम छः अध्याय जो वर्णना करागला आम सब आलोचना कलु से छः अध्याय हूँ कर्मजोग भगवान सहित कमी कर्मजोगे
ଯୁକ୍ତ ହେବେ ସେ ବିଷୟରେ ବର୍ଣ୍ଣନା କରାଯାଏ ପ୍ରଥମ ଛଅଟି ଅଧ୍ୟାୟ। ଏବଂ ଏଇ ସାତରୁ ବାର ଏଇ ଯେଉଁ ଛଅଟି ଅଧ୍ୟାୟ ଇଏ ହେଉଛି ଭକ୍ତି ଯୋଗ, କେମିତି ଭକ୍ତି ମାର୍ଗରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବୁ ଏ ବିଷୟରେ ଏଇ ସପ୍ତମ ଅଧ୍ୟାୟରେ ବାର ଦ୍ୱାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଏଇ ଛଅଟି ଅଧ୍ୟାୟରେ ଭଗବାନ କହିବେ। ତାପରେ ତେରରୁ ଅଠର ଏଇ ଯେଉଁ ଛଅଟି ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ କହିବେ। ତେଣୁ ଭଗବାନଙ୍କୁ ଜାଣିବା ପାଇଁ କେବଳ ଭକ୍ତି ମାର୍ଗରେ ହିଁ ବା ଭକ୍ତି ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁକରି ଏଇ ଯେଉଁମାନେ ଭକ୍ତି ମାର୍ଗକୁ ଅବଲମ୍ବନ କରିବେ ସେମାନେ ଭଗବାନଙ୍କୁ ପ୍ରକୃତରେ ଜାଣିପାରିବେ, ଯେଉଁମାନେ ଭକ୍ତି ମାର୍ଗ ଅବଲମ୍ବନ କରିବେ ନାହିଁ ସେମାନେ ଭଗବାନଙ୍କୁ ତତ୍ତ୍ୱରେ ବା ଠିକ୍ ଭାବରେ ଜାଣିପାରିବେ ନାହିଁ। ତେଣୁ ଏହାଦ୍ୱାରା ଆରମ୍ଭରେ ଭଗବାନ କହୁଛନ୍ତି ଯେ ମୟା ସପ୍ତ ମନାପାର୍ଥ ଯୋଗ ଯୁଞ୍ଜନ ରାଶ୍ରୟ ଅସ୍ୱୟଂ ସମବ୍ରହ୍ମାନ ଯଥା ଜ୍ଞାନଶୋଷିତ ଅଛନ୍ତି। ଯେଉଁମାନେ ଭଗବାନଙ୍କ ସହିତ ଆସକ୍ତି ଅଛନ୍ତି, ଆସକ୍ତି ଆମର ଯେମିତି ବହୁତ ଜଗତ ପ୍ରତି ଆସକ୍ତି ରହିଛି, ଯେଉଁମାନଙ୍କର ବିଭିନ୍ନ ନିଶା ଦ୍ରବ୍ୟ ସବୁ ରହିଛି, ଚା ପାନ ବିଡ଼ି ସିଗରେଟ ଏସବୁ ଆସକ୍ତି ଯେଉଁମାନଙ୍କର ଅଛି ସେମାନେ ଛାଡ଼ିପାରୁନାହାନ୍ତି। ସେହିଭଳି ଭାବରେ ଭଗବାନଙ୍କ ପ୍ରତି ଯେଉଁମାନେ ଆସକ୍ତି ରହିଛି ମୟାସକ୍ତ ମନାପା ସେଇ ବ୍ୟକ୍ତିମାନେ ଯେଉଁମାନଙ୍କ ଭଗବାନଙ୍କ ପ୍ରତି ଆସକ୍ତି ରହିଛି ସେମାନେ ଯଦି ଭଗବାନଙ୍କ ସହିତ ଯୁକ୍ତ ହେବେ, ଭଗବାନଙ୍କ ସହିତ ଯୋଗ ଆଚରଣ କରିବେ ବା ଭକ୍ତି ଯୋଗ ଆଚରଣ କରିବେ ସେମାନେ ଅସଂଶୟ ସମବ୍ରହ୍ମାଣ ତାଙ୍କର କୌଣସି ସଂଶୟ ରହିବ ନାହିଁ, ତାଙ୍କର କୌଣସି ସନ୍ଦେହ ରହିବ ନାହିଁ, ଭଗବାନ ବିଷୟରେ ଆଉ କୌଣସି ସନ୍ଦେହ ରହିବ ନାହିଁ। ତେଣୁ ସେମାନେ ଭଗବାନଙ୍କୁ ସମଗ୍ର ଭାବରେ ପୂର୍ଣ୍ଣ ଭାବରେ ଜାଣିପାରିବେ, ଅସଂଶୟ ସମବ୍ରହ୍ମା ଯଥା ଜ୍ଞାନଶୋଷିତ ଅଛନ୍ତି। ଯେଉଁଭଳି ଭାବରେ ଆମେ ଏହିଭଳି ଭାବରେ ଜାଣିପାରିବା ଭଗବାନ ସତ୍ତା କହୁଛନ୍ତି ଆମେ ଶୁଣୁଛନ୍ତି ଆମେ ଶୁଣୁ ବୋଲି କହୁଛନ୍ତି। ଏଇ ଭକ୍ତି ମାର୍ଗର ଆରମ୍ଭ ହେଉଛି ଶ୍ରବଣ, ଭକ୍ତିର ନଅଟି ଯେଉଁ ଅଙ୍ଗ ରହିଛି ସେ ନଅଟି ଅଙ୍ଗରୁ ଆରମ୍ଭ ହେଉଛି ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଏଇ ଛଅ ଏଇ ନଅଟି ହେଉଛି ଭକ୍ତିର ଅଙ୍ଗ, ନଅଟି ଅଙ୍ଗ। ତେଣୁ ଏଇ ଭକ୍ତି ଆରମ୍ଭ କେମିତି ନା ଆମେ ଯଦି ଶୁଣିବା ଠିକ୍ ଭାବରେ ଯଦି ଶୁଣିବା ଭଗବାନ କଥା ଉପଯୁକ୍ତ ଭକ୍ତଙ୍କ ମୁଖରୁ ଯଦି ଶ୍ରବଣ କରିବା ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଭଗବାନ କଥା କହୁଛନ୍ତି ଶୁଣୁ ତମେ ମଧୁର ଶୁଣ, ଭଗବାନ ବିଷୟରେ ପୂର୍ଣ୍ଣ ଜ୍ଞାନ ଭଗବାନ ନିଜେ ଦେଉଛନ୍ତି। ତେଣୁ ଯଦି ଆମେ ସେଇଟାକୁ ଠିକ୍ ଭାବରେ ଶ୍ରବଣ କରିବା ତାହେଲେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଆମେ ଜାଣିପାରିବା ସମଗ୍ର ମା ଯଥା ଜ୍ଞାନ ସୃଷ୍ଟି ଅଛି। ତେଣୁ ଏଇ ଯେଉଁ ଭଗବାନ କଥା ଶୁଣିବା ପାଇଁ ହେଲେ କ'ଣ ଦରକାର ହେଉଛି ନା ପୂର୍ବ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ମନୁଷ୍ୟ ଯେ ଭଗବାନ କହୁଛନ୍ତି ଯେ କ'ଣ ଜ୍ଞାନ ତେହଂ ସବି ଜ୍ଞାନମ ଇଦଂ ବକ୍ଷ୍ୟାମି ଅଶେଷତ ଯତ୍କ୍ୟାନ୍ତ୍ୱା ନିହ ଭୂୟନ୍ୟତ୍ ଜ୍ଞାନତବଂ ଅବଶିଷ୍ୟତେ। ଭଗବାନ ଅଛନ୍ତି ସମସ୍ତ ଜ୍ଞାନର ତାଙ୍କ ସେ ହେଉଛନ୍ତି ଉତ୍ସ, ସବୁକିଛି ଜ୍ଞାନ ଭଗବାନଙ୍କ ପାଇଁ ରହିଛି ଏବଂ ସେ ଜ୍ଞାନ ବିଜ୍ଞାନ ସହିତ ଭଗବାନ କହୁଛନ୍ତି ଜ୍ଞାନ ତେହଂ ସବି ଜ୍ଞାନ ବିଜ୍ଞାନ ସହିତ କେମିତି ଆମେ ଯେଉଁମାନେ ପିଲାମାନେ ପାଠ ପଢ଼ୁଥିବେ ସ୍କୁଲରେ ସବୁ ଥିଓରିଟିକାଲ ନଲେଜ୍ ରହିଛି ପ୍ରାକ୍ଟିକାଲ ନଲେଜ୍ ରହିଛି ସେଭଳି ଭାବରେ ବିଜ୍ଞାନ ଦ୍ୱାରା ସବୁ ଗବେଷଣା ହେଉଛି ପ୍ରାକ୍ଟିକାଲ ନଲେଜ୍ ସେଇଟା କୁହାହେଉଛି। ତେଣୁ ଏ ଯେଉଁ ଭଗବାନ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଉଛନ୍ତି ସେଟାକୁ ଆମେ ଆମ ନିଜ ଜୀବନରେ ଆଚରଣ କରିପାରିବା ତାକୁ ବିଜ୍ଞାନ ବୋଲି କୁହାଯାଉଛି। ତେଣୁ ଭଗବାନ ଏଇ ସପ୍ତମ ଅଧ୍ୟାୟ ଯେଉଁ ଜ୍ଞାନ ଦେଲେ ଜ୍ଞାନ ସହିତ ବିଜ୍ଞାନ ମଧ୍ୟ ପ୍ରଦାନ କରିବେ, କେମିତି ସେ ଜ୍ଞାନକୁ ଆମେ ନିଜେ ଜୀବନରେ ଆଚରଣ କରିକି ସେଟାକୁ ଅନୁଭବ କରିପାରିବା ବା ବୁଝିପାରିବା ତାକୁ ବିଜ୍ଞାନ ବୋଲି କୁହାଯାଉଛି। ତେଣୁ ଭଗବାନ ଏଇ ଜ୍ଞାନ ବିଜ୍ଞାନ କଥା ଏଠାରେ କହୁଛନ୍ତି ଜ୍ଞାନ ତେହଂ ସବି ଜ୍ଞାନ ଇଦଂ ବକ୍ଷ୍ୟାମି ଅଶେଷତେ। ଭଗବାନ ବହୁତ ବିସ୍ତାର ଭାବରେ ଏଇ ସପ୍ତମ ଅଧ୍ୟାୟରେ ତାଙ୍କ ନିଜ ବିଷୟରେ ଜ୍ଞାନ ଦେବେ ଏବଂ ବିଜ୍ଞାନ ମଧ୍ୟ ପ୍ରଦାନ କରିବେ। ଯେଉଁ ଜ୍ଞାନ ଏବଂ ବିଜ୍ଞାନ ଜାଣିଲେ ଯଜ୍ଞାତା ନିୟମ ଜ୍ଞାନତବଂ ଅବଶିଷ୍ୟତେ, ଯେଉଁ ଜ୍ଞାନ ଆମେ ପ୍ରାପ୍ତ ହେଲେ ଆଉ କିଛି ଅନ୍ୟ କିଛି ଜାଣିବା ପାଇଁ ବାକି ରହିବ ଭଗବାନଙ୍କୁ पूर्ण भाव जानकर ज्ञान तेहम च विज्ञान इदम व्याख्यान शेषक जज्ञाता नियोने ज्ञातव्य अवशेष भगवान विषय कह ज्ञान और विज्ञान भगवान प्रदान कर विज्ञान को जब आम ठीक भाव ग्रहण करवा उपयुक्त भाव गुरु शिष्य परंपर ग्रहण करवा आम भगवान को पूर्ण भाव जानते आम तो आज किसी अजणा रही भगवान विषय में आज किसी अजणा रही बर्तमान ग्रहण कहते मनुष्या सहश्रेषु कश्चित जतती सिद्ध कहीं खूब क्वचित लोक भगवान विषय जानते खूब क्वचित लोक भगवान विषय जानते कारण कौन कारण ये भगवान कहते मनुष्य मान भर आम साधारण 84 लक्ष प्रकार जीव अच्छा पदपुराण वर्णन कर 84 लक्ष प्रकार जीव अच्छे जवदा 9 लक्षाणी स्थावरा 10 लक्षति कृमय रुद्र संख्यक दक्षिणा 10 लक्षाणी असव 30 लक्षाणी चतुर्लक्षाणी मानव 9 लक्ष प्रकार जल जीव अच्छा 20 लक्ष प्रकार स्थावर कहे गोटे जगह जो मैंने रोच गच्छता इत्यादि स्थावर जीव 20 लक्ष प्रकार अच्छा कृमय छोट छोट कृमि इत्यादि कीट इत्यादि मैंने 11 लक्ष प्रकार जीव अच्छा पक्षी अच्छा 10 लक्ष प्रकार संभव जो रही गोटे कीट पतंग तार जो समय पड़ेगा से गोटे प्रजापति बाहर तेणु कृमि पर जीवन टाइम पक्षी जीवन पक्षी 10 लक्ष प्रकार पक्षी अच्छा तापर आसव 30 लक्ष प्रकार पशु अच्छा एमती 80 लक्ष प्रकार ये जो जीव अच्छा होती निकृष्टतर प्राणी मानव मानक निकृष्टतर प्राणी मानवतर प्राणी बोली कह 80 लक्ष प्रकार जीव जय श्री गणता एमने जीवन में सिद्धि लाभ करें पशु भरी पक्षी भरी इतर जीव से जीवन धारण करेंगे से मैंने कमी जीवन धारण करेंगे ना तक जो शरीर आवश्यकता रोचे कमी कौट खाइबे कौट शोबे कौट आत्मरक्षा करेंगे कौट उपभोग करेंगे ये सब जिनस जीवन उद्दिष्ट रोचर चेतना एत उन्नत नुह साधारण चेतनार 5 स्तर अच्छी से दुईटी निम्न चेतनार रोच कौन कौन से चेतना गोटे हूँ आवृत चेतना गोटे हूँ संकुचित चेतना आवृत चेतना और संकुचित चेतना थी से भगवान सम्बन्धी ज्ञान प्राप्त हो पारे ना बा आत्मा सम्बन्धी ज्ञान प्राप्त हो पारे ना परमात्मा सम्बन्धी ज्ञान प्राप्त हो पारे ना कारण तक चेतना एत उन्नत नुह किंतु जन जो मानव जन्म पाऊँ 4 लक्ष प्रकार मानव जो अच्छा मानव जन्मे चेतना उन्नत स्तर से प्राप्त हो सब जन मानव जन्म पाऊँ मानने तार चेतना हूँ मुकुलित चेतना देखिए आम फुलटे जो फुटुची प्रथम गोटे कड़ा होस्ते आस्ते से प्रस्फुटित होती पूर्ण भाव पूर्ण प्रस्फुटित पूर्ण भाव से फुलटी फुटि जा तेनाली भाव में मुकुलित चेतना कहले गोटे कढ़ भाई आम चेतनाटा कढ़ भाई अवस्था अच्छे तेणु से मुकुलित चेतन आम सुजोग प्रदान करगवान विषय जानापी आम को मानव जन्म प्राप्त हो तेणु 80 लक्ष जन्म पार होने जन मानव जन्म प्राप्त होते वेदांत सूत्र प्रथम सूत्र होती अर्थात ब्रह्म जिज्ञासा आम मानव जन्म प्राप्त हेले तेणु आम मानव जन्म कर्तव्य हो आम ब्रह्म जिज्ञासा करवा जे आम प्रकृत किए आम जीवन उद्देश्य कौन आम कौट आसचे आम कौट जीवा आम लक्ष्य कौन ये सब जिनस जो जिज्ञासा हो तत्व जिज्ञासा से बुझे पड़े से मनुष्य जन्म प्रकृत मनुष्य जन्मर सार्थकता से प्राप्त है मनुष्य जन्म पाइबार उद्देश्य हूँ ये विषय जिज्ञासा कर अर्थात ब्रह्म जिज्ञासा तेना ब्रह्म जिज्ञासा होने से पशुपक्षी भाई जीवन जापन करेणुक भगवान कहे मनुष्य सहशेषु कश्चित जगत सिद्ध जो मनुष्य जीवन में मनुष्य जन्म प्राप्त होगी ସେ ଯଦି ଏଇସବୁ ଜିଜ୍ଞାସା ନ କଲା ଯେ ପ୍ରକୃତରେ ମୁଁ କିଏ, ମୋର ମୁଁ କେଉଁଠୁ ଆସିଛି, ମୁଁ କେଉଁଠିକୁ ଯିବି, ଏଇସବୁକୁ ବ୍ରହ୍ମ ଜିଜ୍ଞାସା କରେ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ଏଇ ବ୍ରହ୍ମ ଜିଜ୍ଞାସା ଜଣେ ଯେତେବେଳେ କରୁଛି, ସେଭଳି ଜୀବ ବା ସେଭଳି ମାନବ ବହୁତ କ୍ୱଚିତ ସେଭଳି ଜିଜ୍ଞାସା କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ମନୁଷ୍ୟୁ ବସିଦିନ ସୂତ୍ର, ହଜାର ହଜାର ମାନବ ସେମାନେ କେଉଁଥିପାଇଁ ଜୀବନ ତାଙ୍କର ବିତେଇ ଦେଉଛନ୍ତି, ନା କେଉଁଠି ଆମେ ଖାଇବା, କେଉଁଠି ଶୋଇବା, କେଉଁଠି ଆତ୍ମରକ୍ଷା କରିବା, କେଉଁଠି ଖେଳାଖେଳି କରିବା ବା ଉପଭୋଗ କରିବା, ଏଇସବୁ ଜିନିଷ ପାଇଁ ସେମାନେ ତାଙ୍କର ଜୀବନ ବିତେଇ ଦେଉଛନ୍ତି। ତେଣୁ ସେମାନେ ଜୀବନ ସିଦ୍ଧି ଭାବରେ ଆମେ ଚେଷ୍ଟା କରୁନାହାନ୍ତି, ମନୁଷ୍ୟମାନଙ୍କ ସହସ୍ରେଶ ଆସୁଛି। ତେଣୁ ଯେଉଁମାନେ ଏଇଭଳି ଭାବରେ ଜୀବନରେ କିଛି ସିଦ୍ଧି ଭାବରେ ଆମେ ଚେଷ୍ଟା କରୁଛନ୍ତି ବା କିଛି ପ୍ରାପ୍ତ ହେଇଛନ୍ତି, ସିଦ୍ଧି କିଛି ପ୍ରାପ୍ତ ହେଇଛନ୍ତି, କେଉଁମାନେ କର୍ମ ମାର୍ଗରେ ଅଗ୍ରସର ହେଇ କିଛି ସିଦ୍ଧି ପ୍ରାପ୍ତ ହେଉଛନ୍ତି, ଆମେ ଦେଖିବା କର୍ମରେ ବହୁତ ବଡ଼ ବଡ଼ କର୍ମୀ ସବୁ ଅଛନ୍ତି, କର୍ମରେ ସେମାନେ ସିଦ୍ଧି ଲାଭ କରିଛନ୍ତି। ଯେଉଁ ଆମେ ସାଧାରଣତଃ କର୍ମ କହିଲେ ବୁଝୁଛେ ଏ ଭୌତିକ କର୍ମ ଯେଉଁ ସବୁ ଆମେ କରୁଛେ, ବିଭିନ୍ନ ପ୍ରକାର ଆମର ରୋଜଗାର କରିବା ବା ଚାଷ କରିବା, ଏଇସବୁ କୃଷି କାର୍ଯ୍ୟ ବା ଅନ୍ୟାନ୍ୟ ବିଜନେସ୍ ବା ବ୍ୟବସାୟ କାର୍ଯ୍ୟ, ଏଇସବୁକୁ ଆମେ ହେଉଛେ କାର୍ଯ୍ୟ ବୋଲି। କିନ୍ତୁ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି, ବେଦରେ ମଧ୍ୟ ଅନୁମୋଦିତ କାର୍ଯ୍ୟ ରହିଛି, ଭଗବତଙ୍କର ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନ କର୍ମଯୋଗ ବିଷୟରେ ବର୍ଣ୍ଣନା କଲେ, ବେଦରେ ବିଭିନ୍ନ ପ୍ରକାର କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି, ତାକୁ ମଧ୍ୟ ଯଜ୍ଞ ବୋଲି କୁହାଯାଉଛି। ଏବଂ ବହୁବିଧା ଯଜ୍ଞ ବିଦୁତା ବ୍ରହ୍ମଣ ମୁଖେ କର୍ମଜାନ ବିଦୁତା ସର୍ବାନ ଏବଂ ଜ୍ଞାନତା ବିମୁକ୍ତି, ବିଭିନ୍ନ ପ୍ରକାର ଯୋଗ ସବୁ ରହିଛି ବା ତାକୁ ଯଜ୍ଞ ବୋଲି କୁହାଯାଉଛି। ଯେମିତି ଦ୍ରବ୍ୟଯଜ୍ଞ, ତପଯଜ୍ଞ, ଯୋଗଯଜ୍ଞ, ସ୍ୱାଧ୍ୟାୟ, ଜ୍ଞାନ ଯଜ୍ଞ, ଯଥା ସଂସ୍କୃତ କଥା, ଏଇଭଳିଆ ବିଭିନ୍ନ ପ୍ରକାର ଯଜ୍ଞ ରହିଛି। ଯେଉଁମାନେ ଆମେ ଅଧ୍ୟୟନ କରୁଛନ୍ତି ସେ ଗୋଟେ ପ୍ରକାର ଯଜ୍ଞ କରୁଛନ୍ତି, ବେଦ ଅଧ୍ୟୟନ ଇତ୍ୟାଦି ହେଉଛି ସେ ଗୋଟେ ପ୍ରକାର ଯଜ୍ଞ, ଯେଉଁମାନେ ତପସ୍ୟା କରୁଛନ୍ତି ସେ ଗୋଟେ ପ୍ରକାର ଯଜ୍ଞ, ତ ବିଭିନ୍ନ ପ୍ରକାର ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯଜ୍ଞ ଶାସ୍ତ୍ରରେ ଏବଂ ବେଦରେ ସବୁ ବର୍ଣ୍ଣନା କରାଯାଇଛି। ଯେଉଁ ବେଦରେ ଆମର ରହିଛି ବିଭିନ୍ନ କର୍ମକାଣ୍ଡ ଧାରା ସବୁ ରହିଛି, ଯେଉଁ ଯଜ୍ଞ କଲେ ସେମାନେ ବିଭିନ୍ନ ଯେଉଁ ଉନ୍ନତର ଲୋକ ଅଛି, ସ୍ୱର୍ଗ ଲୋକ, ମହତ ଲୋକ, ଜନ ଲୋକ ଇତ୍ୟାଦି ବିଭିନ୍ନ ଉନ୍ନତର ଲୋକ ସବୁ ରହିଛି, ସେ ଲୋକ ସେମାନେ ପ୍ରାପ୍ତ ହେବେ, ଅର୍ଥାତ୍ ଆମେ କହିବା କର୍ମରେ ସେମାନେ ସିଦ୍ଧି ପ୍ରାପ୍ତ ହେବେ। କିନ୍ତୁ ସେ ସିଦ୍ଧମାନେ ଭଗବାନଙ୍କ ତତ୍ତ୍ୱରେ ଜାଣିପାରିବେ ନାହିଁ, ସେଥିପାଇଁ ଗଲା ପଶ୍ଚିମ ମାନ ବ୍ୟକ୍ତି ତତ୍ତ୍ୱ, କର୍ମଯୋଗରେ ଯେଉଁମାନେ ସିଦ୍ଧି ଲାଭ କରିବେ ସେମାନେ ଆଗକୁ ଆଉ ଟିକେ ଉନ୍ନତର ଲୋକ ପ୍ରାପ୍ତ ହେବେ, ସ୍ୱର୍ଗ ଲୋକ ଇତ୍ୟାଦି ସେମାନେ ପ୍ରାପ୍ତ ହେବେ। କିନ୍ତୁ ସେମାନେ ଭଗବାନଙ୍କ ତତ୍ତ୍ୱରେ ଜାଣିପାରିବେ ନାହିଁ, ସେଭଳି ଭାବରେ କର୍ମ ଉପରେ ଆଉ ଟିକେ ଉନ୍ନତ ସ୍ୱର୍ଗ ଜଣେ ଯାଉଛନ୍ତି, ସେମାନେ ଜ୍ଞାନ ମାର୍ଗରେ ଜୀବନ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ଜ୍ଞାନ ମାର୍ଗରେ ସେମାନେ ଅନ୍ୱେଷଣ କରୁଛନ୍ତି ପ୍ରକୃତ ଜ୍ଞାନ କ'ଣ, ପ୍ରକୃତ ସେ କିଏ, ପ୍ରକୃତ ତାର ଲକ୍ଷ୍ୟ କ'ଣ, ଏହିପରି ଭାବରେ ଜ୍ଞାନ ମାର୍ଗରେ ସେ ଅଗ୍ରସର ହେଉଛନ୍ତି। ତେଣୁ ଜ୍ଞାନ ମାର୍ଗରେ ଯଦି ଯେଉଁମାନେ ଅଗ୍ରସର ହେଉଛନ୍ତି ସେମାନେ କୋଟି ଜ୍ଞାନୀ ମଧ୍ୟ ହଁ ଏକ ଜଣ ମୁକ୍ତ ବୋଲି କହିଛନ୍ତି, ଗୋଟିଏ ସବୁ ଜ୍ଞାନୀ ମୁକ୍ତ ହୋଇପାରନ୍ତି ନାହିଁ ବା ସିଦ୍ଧି ପ୍ରାପ୍ତ ହୋଇପାରନ୍ତି ନାହିଁ, ଗୋଟିଏ ଜ୍ଞାନୀ ଭିତରେ ଜଣେ ମାତ୍ର ସିଦ୍ଧି ଲାଭ କରିବାର ମୁକ୍ତି ଲାଭ କରିପାରେ। ତେଣୁ ଯେଉଁମାନେ ମୁକ୍ତି ପ୍ରାପ୍ତ ହେଉଛନ୍ତି ସେମାନେ ମଧ୍ୟ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ତତ୍ତ୍ୱରେ ଜାଣିପାରୁନାହାନ୍ତି, ସେଥିରେ କହିଲେ ପଶ୍ଚିମ ମାନ ବ୍ୟକ୍ତି ତତ୍ତ୍ୱ, ଯେଉଁମାନେ ଜ୍ଞାନରେ ମୁକ୍ତି ସିଦ୍ଧି ଲାଭ କରୁଛନ୍ତି ବା ମୁକ୍ତି ଲାଭ କରୁଛନ୍ତି ସେମାନେ କ'ଣ ଜାଣୁଛନ୍ତି ନା ବ୍ରହ୍ମ ବିଷୟରେ ଜ୍ଞାନ ପ୍ରାପ୍ତ ହେଉଛି, ବ୍ରହ୍ମ ଯେଉଁ ଆଲୋକ ବ୍ରହ୍ମ ଆଲୋକ ଯେଉଁ ରହିଛି ବ୍ରହ୍ମ ଜ୍ୟୋତି ସେ ବିଷୟରେ ସେମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ତେଣୁ ବ୍ରହ୍ମ ଜ୍ୟୋତି ବିଷୟରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେମାନେ ପୂର୍ଣ୍ଣ ଭାବରେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରୁନି, ତେଣୁ ସେମାନେ ଯଦିଓ ଜ୍ଞାନ ମାର୍ଗରେ ସିଦ୍ଧି ଲାଭ କରିଛନ୍ତି କିନ୍ତୁ ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରୁନାହାନ୍ତି। ତାପରେ ଆସିଲା ଯେଉଁମାନେ ଜ୍ଞାନ ମାର୍ଗ ଟିକେ ଉଦ୍ଭୁତ କଲେଣି ସେମାନେ ଯୋଗ ମାର୍ଗରେ ଅବସର ହେଉଛନ୍ତି, ଅଷ୍ଟାଙ୍ଗ ଯୋଗ ସବୁ ରହିଛି, ଆ ପରେ ବର୍ଣ୍ଣନା କରାଯିବ ସପ୍ତମ ଅଧ୍ୟାୟ ଅଷ୍ଟମ ଅଧ୍ୟାୟ ଏସବୁ ଅଧ୍ୟାୟରେ ବର୍ଣ୍ଣନା କରାଯିବ କେମିତି ଜଣେ ଅଷ୍ଟାଙ୍ଗ ଯୋଗ କରିବେ, ଷଷ୍ଠ ଅଧ୍ୟାୟ ମଧ୍ୟ କିଛି ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଅଷ୍ଟାଙ୍ଗ ଯୋଗରେ ଯେଉଁମାନେ ସିଦ୍ଧି ଲାଭ କରୁଛନ୍ତି ସେମାନେ କ'ଣ ପ୍ରାପ୍ତ ହେଉଛନ୍ତି ଏହା ବିଭିନ୍ନ ପ୍ରକାର ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି। ଅଷ୍ଟାଙ୍ଗ ଯୋଗ ସିଦ୍ଧି କ'ଣ ନା ଅଣିମା ଲଭିମା ମଣିମା ରାତି କାକାନ୍ୟ କାଣଙ୍କ ସହିତ ଇସିତା ବସିତା ଏମିତି ଆଠଟି ଯୋଗ ସିଦ୍ଧି ରହିଛି। ଅଣିମା ସିଦ୍ଧି କ'ଣ ନା ଆମେ ବହୁତ କ୍ଷୁଦ୍ର ହୋଇଯିବା ଅଣୁ ହୋଇଯାଇଯିବା ସବୁ ଏ ଘରର ସବୁ ବନ୍ଦ ଥିଲେ ମଧ୍ୟ ଆମେ ଆରମ୍ଭ ଚାଲିଯାଇ ପାରିବା ବହୁତ କ୍ଷୁଦ୍ର ହୋଇଯିବା ଅଣୁ ତାକୁ ଅଣିମା ସିଦ୍ଧି। ସେମିତି ଲଘିମା ସିଦ୍ଧି ରହିଛି ଲଘିମା ସିଦ୍ଧି କ'ଣ ନା ବହୁତ ଲଘୁ ଆମେ ହେଇଯିବା ଯାହାଫଳରେ କି ଜଣେ ପାଣି ଉପରେ ମଧ୍ୟ ଚାଲିପାରିବା ବା ଆକାଶରେ ମଧ୍ୟ ଉଡ଼ିପାରିବ ଏମିତି ନାରଦମୁନି ଆପଣମାନେ ଜାଣିଥିବେ ନାରଦମୁନି ବିନା ଯନ୍ତ୍ରରେ ଭଗବାନଙ୍କର ନାମ ଗ୍ରହଣ କରିକିରି ବିଭିନ୍ନ ଲୋକକୁ ସେ ଯାଇପାରୁଛନ୍ତି। ପୃଥିବୀ ଲୋକରୁ ସ୍ୱର୍ଗ ଲୋକ ଯାଇପାରିବେ ସ୍ୱର୍ଗ ଲୋକରୁ ବୈକୁଣ୍ଠ ଲୋକ ଯାଇପାରିବେ ବୈକୁଣ୍ଠ ଲୋକରୁ ବିଭିନ୍ନ ଯୋଉ ଆମର ଉନ୍ନତ ଲୋକ ସବୁ ରହିଛି ସେ ଲୋକ ମଧ୍ୟ ଆସିପାରିବେ ଏଇଭଳି ଭାବରେ ସେ ବିଭିନ୍ନ ସ୍ଥାନ ମହାକାଶରେ ଯାତ୍ରା କରନ୍ତି ନାରଦମୁନି ତାଙ୍କର ସେ ସିଦ୍ଧି ରହିଛି ଲଘିମା ସିଦ୍ଧି ଲଘୁ ଲଘୁ ହେଇ ଯାଇପାରିବେ ଯାହାଫଳରେ ସେ ଯୋଉ ଚାହିଁବେ ସେଠି ଯାଇପାରିବେ। ତେଣୁ ସେଇଭଳି ଭାବରେ ବିଭିନ୍ନ ପ୍ରକାର ମହିମା ସବୁ ରହିଛି ଅନେକ ପ୍ରକାର ଯୋଉ ସିଦ୍ଧି ସବୁ ରହିଛି ମହିମା ସିଦ୍ଧି ସେମାନେ ତାଙ୍କର ବହୁତ ମହିମା ବା ପ୍ରସିଦ୍ଧ ଯଶ ସେମାନେ ପ୍ରାପ୍ତ ହେଇପାରିବେ ଯାହା ଚାହିଁବେ କାମ ବସାଇ ଦେବେ ଯାହା ଚାହିଁବେ ତାକୁ ସେମାନେ ପ୍ରାପ୍ତ ହେଇପାରିବେ ରହିଛି। ଏମିତି ଅଛନ୍ତି କେତେ ଜଣ ଯୋଗୀ ସେ ବର୍ତ୍ତମାନ ଏଇଠି ଅଛନ୍ତି ଭାରତରେ କିନ୍ତୁ ଇଟାଲୀରେ ଯୋଉ ରହିଛି ଗୋଟେ ପୋମିଗ୍ରାନେଟ୍ ବୋଲି ଗୋଟେ ଫଳ ରହିଛି ସେ ପୋମିଗ୍ରାନେଟ୍ ଫଳ ମଧ୍ୟ ସେମାନେ ଘିନି ଆସିପାରିବେ ଏମିତି ମଧ୍ୟ ଯୋଗୀ ସବୁ ଅଛନ୍ତି ବା ଖାଲି ହାତ ଧରିକିରି ସୁନା ସେମାନେ ଧରିଦେଇପାରିବେ ଇଏ ହେଉଛି ପ୍ରାପ୍ତି ପ୍ରାକାମ୍ୟ ଏସବୁ ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ରହିଛି। ତେଣୁ ଏଇ ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହେଉଛନ୍ତି ଅଷ୍ଟାଙ୍ଗ ଯୋଗ ସିଦ୍ଧି ମାର୍ଗରେ ଅଗ୍ରସର ହେଇକି ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ମଧ୍ୟ ଭଗବାନଙ୍କୁ ସତ୍ୟରେ ଜାଣିପାରୁନାହାନ୍ତି କାରଣ ଅଷ୍ଟାଙ୍ଗ ଯୋଗ ମାର୍ଗରେ ସେମାନେ ଅଗ୍ରସର ହେଲେ ଉପରେ ଭଗବାନଙ୍କୁ ପରମାତ୍ମା ରୂପରେ ସେ ଜାଣିପାରିବେ ଭଗବାନ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପେ ରହିଛନ୍ତି। ଈଶ୍ୱର ସର୍ବଭୂତାନାଂ ଉଦ୍ଦେଶ୍ୟ ଅଭିନିଷ୍ଟି ଗ୍ରାମାୟ ସର୍ବଭୂତାନି ଯନ୍ତ୍ର ରୂଢ଼ାଣି ମାୟା ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ଆମେ ମଧ୍ୟ ଆମର ଯଦି ପ୍ରକୃତ ସଂଜ୍ଞା ବୋଲି କୁହାଯିବ ଆମେ ପ୍ରକୃତରେ କିଏ ତାହେଲେ ଆମେ ଜାଣିବା ଯେ ପ୍ରକୃତରେ ଆମେ ଏ ଶରୀର ନୁହଁ ଆମେ ହେଉଛେ ଆତ୍ମା। ତେଣୁ ସେ ଆତ୍ମା କେଉଁଠି ରହୁଛନ୍ତି ଆତ୍ମା ମଧ୍ୟ ଏଇ ହୃଦୟ ଭିତରେ ରହୁଛନ୍ତି ଆମର ଯେଉଁ ହାର୍ଟ ରହିଛି ହାର୍ଟରେ ଆତ୍ମା ଏବଂ ପରମାତ୍ମା ଦୁଇ ଜଣ ଯାକ ରହୁଛନ୍ତି। ତେଣୁ ଇଏ ଆତ୍ମା ଏବଂ ପରମାତ୍ମା ସମସ୍ତେ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ଅଷ୍ଟାଙ୍ଗ ଯୋଗ ମାର୍ଗରେ ସେମାନେ ଅଗ୍ରସର ହେଲେ ସେଇ ଆତ୍ମା ସମ୍ବନ୍ଧୀୟ ବା ପରମାତ୍ମା ସମ୍ବନ୍ଧୀୟ ସେମାନେ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ପରମାତ୍ମା ସମ୍ବନ୍ଧୀୟ ଯେଉଁ ଜ୍ଞାନ ଆମେ ପ୍ରାପ୍ତ ହେଉଛେ ସେ ଜ୍ଞାନ ମଧ୍ୟ ଭଗବାନଙ୍କର ଅନ୍ତିମ ଜ୍ଞାନ ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି ସେମାନେ ଆଂଶିକ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ଭଗବାନ ପରମାତ୍ମା ଉପରେ ସବୁଠାରେ ବିଦ୍ୟମାନ ଅଣୁ ପରମାତ୍ମା ମଧ୍ୟ ଭଗବାନ ବିଦ୍ୟମାନ ରହିଛନ୍ତି ଇଏ ହେଉଛି ପରମାତ୍ମା ଜ୍ଞାନ। ତେଣୁ ଜଣେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଯଦି ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହେଲେ ତାହେଲେ ସେମାନେ ଭଗବାନଙ୍କୁ ପରମାତ୍ମା ରୂପରେ ଜାଣିପାରିବେ କିନ୍ତୁ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ତତ୍ତ୍ୱରେ ସେମାନେ ଜାଣିପାରିବେ ପରମାତ୍ମାଙ୍କ ରୂପ ହେଉଛି ଭଗବାନଙ୍କର ଆଂଶିକ ଅନୁଭୂତି। କିନ୍ତୁ ଉଦାହରଣ ସ୍ୱରୂପ ଆମେ ଦେଖିବା ଯୋଉ ଯୋଉ ପାହାଡ଼ ରହିଛି ପାହାଡ଼ଟା ଆମେ ଦେଖିବା ଦୂରକୁ କେମିତି ଦିଶିବ ନା ଧୂଆଳିଆ ଦିଶିବ କିନ୍ତୁ ଆସ୍ତେ ଆସ୍ତେ ଯଦି ଆମେ ସେ ପାହାଡ଼କୁ ଯିବା ପାହାଡ଼ ପାଖକୁ ଯିବା ଆସ୍ତେ ଆସ୍ତେ ଦେଖିବା ବିଭିନ୍ନ ପ୍ରକାର ମାନେ ସବୁଜ ରଙ୍ଗର ଗଛ ଲତା ବିଭିନ୍ନ ପଶୁ ପକ୍ଷୀ ଇତ୍ୟାଦି ସମସ୍ତେ ତା ଭିତରେ ଅଛନ୍ତି ସେ ପାହାଡ଼ ଭିତରେ। ତେଣୁ ପୁଣି ଯଦି ସେଇ ପାହାଡ଼କୁ ଚଢ଼ିକିରି ଆମେ ଯେଉଁ ସଭା ଉପରକୁ ଯିବା ପାହାଡ଼ ସଭା ଶୀର୍ଷ ଦେଶରେ ଉପସ୍ଥିତ ହେବା ତାହେଲେ ପୂର୍ଣ୍ଣ ଭାବରେ ସେ ପାହାଡ଼ର ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା। ତେଣୁ ସେ କହିଲେ ଭାବରେ ଭଗବାନ ଯେଉଁ ରହୁଛନ୍ତି ଭଗବାନ ବ୍ରହ୍ମ ପରମାତ୍ମା ଏବଂ ଭଗବାନ ଏଇ ତିନି ଭାବରେ ଅନୁଭୂତ ହୁଅନ୍ତି। ତେଣୁ ବ୍ରହ୍ମ ଅନୁଭୂତ ହେଉଛି ଭଗବାନଙ୍କର ଶରୀରର ଅଙ୍ଗକାଠ ବ୍ରହ୍ମ ବୋଲି କୁହାଯାଏ ବ୍ରହ୍ମ ଜ୍ୟୋତି ବୋଲି କୁହାଯାଉଛି। ଯେମିତି ଆମେ ଦେଖିବା ଗୋଟେ ଟ୍ରେନ୍ଟେ ଆସୁଛି ଟ୍ରେନ୍ଟେ ଆସିଲେ ଖାଲି ପ୍ରଥମେ ଦେଖିବା ଲାଇଟ୍ ଦେଖିବା ଆଉ କିଛି ଦେଖିପାରିବା ନା ତାପରେ ଆସ୍ତେ ଆସ୍ତେ ଯେତେବେଳେ ଷ୍ଟେସନରେ ପହଞ୍ଚିବ ରହିବ ସେତେବେଳେ ଆମେ ଦେଖିବା ଟ୍ରେନରେ ବିଭିନ୍ନ ଡବା ଅଛି, ତା ଦେହରେ ବିଭିନ୍ନ ଲୋକମାନେ ଅଛନ୍ତି, ବିଭିନ୍ନ ପ୍ରକାର ଜିନିଷପତ୍ର ସବୁ ରହୁଛି, ଏମିତି ଅନେକ ପ୍ରକାର ଭେରାଇଟି ବା ବିଭିନ୍ନତା ଆମେ ଦେଖିପାରିବା। କିନ୍ତୁ ପ୍ରଥମେ ଯଦି ଆମେ ଦେଖିବା ଦୂରରୁ ଟ୍ରେନଟା ଆସୁଛି କାଟି କାହାକୁ ଲାଇଟ ବା ଆଲୋକ ଦେଖାଯିବ, ସେଇଭଳି ଭାବରେ ଭଗବାନଙ୍କୁ ଯେଉଁମାନେ ଜ୍ଞାନ ମାଧ୍ୟମରେ ଅଗ୍ରସର ହେଉଛନ୍ତି ଜାଣିବା ପାଇଁ ଭଗବାନଙ୍କୁ, ସେମାନେ ଭଗବାନଙ୍କର ବ୍ରହ୍ମ କାନ୍ତି ଦର୍ଶନ କରିବେ ବା ବ୍ରହ୍ମ ଜ୍ୟୋତିକି ଦର୍ଶନ କରିବେ, ସେମାନେ ଆଉ କିଛି ଦେଖିପାରିବେ ନାହିଁ। କିନ୍ତୁ ଯେଉଁମାନେ ଅଷ୍ଟାଙ୍ଗ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ଭଗବାନଙ୍କର ପରମାତ୍ମା ରୂପରେ ଭଗବାନ ଦେଖିପାରିବେ, ପରମାତ୍ମା ରୂପରେ ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି। କିନ୍ତୁ ସେମାନେ ଭଗବାନଙ୍କର ପୂର୍ଣ୍ଣ ଅନୁଭୂତି ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ଭକ୍ତି ମାର୍ଗରେ ଭଗବାନଙ୍କୁ ତତ୍ତ୍ୱରେ ସେମାନେ ଜାଣିପାରିବେ। ତେଣୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନଙ୍କୁ ଜାଣିପାରିବେ ପୂର୍ଣ୍ଣ ଭାବେ ଜାଣିପାରିବେ ନାହିଁ। ଯେମିତି ଆମର ଶିଶୁ ଗୌରବୃଷ୍ଣ ମହାରାଜ ସେଗୁଡ଼ା ଉଦାହରଣ ଦିଅନ୍ତି, ଯେମିତି କ୍ଷୀର, କ୍ଷୀରଟା ଅଛି, କ୍ଷୀରଟା ଯଦି ଆମେ ଦେଖିବା ଯଦି ଆମର ଶରୀରରେ ପକେଇଦେବ ଗୋଟେ ଟୋକା କ୍ଷୀର ପକେଇଦେବା ତାହେଲେ ଆମକୁ ଶରୀରକୁ ସେଟା ଥଣ୍ଡା ଲାଗିବ, କିନ୍ତୁ ଆମ ଶରୀରଟା ଆଉ କିଛି ଜାଣିପାରିବନି। ଏ କ୍ଷୀର ଏଭଳି ଦେଖିବାକୁ ଧଳା, ତା ସେ ହେଉଛି ପତଳା ବା ତରଳ ପଦାର୍ଥ, ତାକୁ ତାର ସ୍ୱାଦ ହେଉଛି ବହୁତ ମିଠା, ଏଇସବୁ ଜିନିଷ ସେ ମାନେ ଆମେ ଯଦି ଏ ହାତରେ ପକେଇବା ଏ ହାତ ସେ ସବୁ ଜାଣିପାରିବ ନାହିଁ। କିନ୍ତୁ ଯଦି ଆମେ ସେ କ୍ଷୀରଟାକୁ ଯଦି ଜିହ୍ୱାରେ ଆମେ ଲଗେଇବା, ଜିହ୍ୱାରେ କେବେ କ୍ଷୀର ପକେଇବା ତାହେଲେ କ'ଣ ଅନୁଭୂତି ଆସିବ ନା କ୍ଷୀରଟା ଏଇଭଳି ଭାବେ ତା ଟେଷ୍ଟ ଏଇଭଳି ଭାବେ, କିନ୍ତୁ ଜିହ୍ୱା ଦ୍ୱାରା ସେ ତାର ରଙ୍ଗ ସେ ଜାଣିପାରିବ ନାହିଁ। ଜିହ୍ୱା କ୍ଷୀରର ରଙ୍ଗଟା କେମିତି ଜାଣିବା ଆମେ ଚକ୍ଷୁ ମାଧ୍ୟମରେ ଜାଣିବା, କିନ୍ତୁ ଯଦି ଆମେ ମନ ମାଧ୍ୟମରେ ଆମେ କ୍ଷୀରଟା ବୁଝିବା ଜାଣିବା ତାହେଲେ ସବୁକିଛି ପୂର୍ଣ୍ଣ ଭାବରେ ଜାଣିପାରିବା। କ୍ଷୀରଟା ଏମିତି ତରଳ ପଦାର୍ଥ, ସେ ଦେଖିବାକୁ ଧଳା ଏବଂ ତାର ସ୍ୱାଦ ହେଉଛି ଏଇଭଳି ଭାବରେ ପୂର୍ଣ୍ଣ ଭାବରେ ଆମେ ମନ ଦ୍ୱାରା ସେ ଜ୍ଞାନଟା ପ୍ରାପ୍ତ ହୋଇପାରିବା। ସେଇଭଳି ଭାବରେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିବା ପାଇଁ ହେଲେ ତାର ମାଧ୍ୟମ ହେଉଛି ଭକ୍ତି ମାଧ୍ୟମରେ ଆମେ ପୂର୍ଣ୍ଣ ଭାବରେ ଜାଣିପାରିବା। ତେଣୁ ଯେଉଁମାନେ ଭକ୍ତି ମାର୍ଗ ଆଚରଣ କରୁଛନ୍ତି ସେମାନେ ସମସ୍ତେ ଭଗବାନଙ୍କୁ ଜାଣିବେ ତା ଭକ୍ତିରେ ଯେଉଁମାନେ ସିଦ୍ଧି ଲାଭ କରିଛନ୍ତି ତା ଆମକୁ ସିଦ୍ଧାନ୍ତ, ଭକ୍ତିରେ ଯେଉଁମାନେ ସିଦ୍ଧି ଲାଭ କରିଛନ୍ତି ସେମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣିବେ, ଭଗବାନଙ୍କୁ ତତ୍ତ୍ୱରେ ସେମାନେ ପୂର୍ଣ୍ଣ ଭାବରେ ତତ୍ତ୍ୱରେ ଆସିଲେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବେ। ତେଣୁ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଭଗବାନ ଏଠି ତାଙ୍କ କହୁଛନ୍ତି ସତ ମଧ୍ୟରେ କହିବେ କେମିତି ଜାଣେ ମୋତେ ତତ୍ତ୍ୱରେ ଜାଣିବେ, ଯଦିଓ ଭଗବାନ ଜାଣିବା ବହୁତ କଷ୍ଟ, ଖୁବ କ୍ୱଚିତ ଭଗବାନ ତତ୍ତ୍ୱରେ ଜାଣନ୍ତି, କିନ୍ତୁ ତଥାପି ଜଣେ ଭଗବାନ ତତ୍ତ୍ୱରେ ଜାଣିପାରିବେ। ଭଗବାନ ଯେଉଁ କହୁଛନ୍ତି ଏଠି କୁହାଯାଉଛି ସେଇଭଳି ଭାବରେ ଯଦି ଆମେ ଶ୍ରବଣ କରିବା, ଭଗବାନଙ୍କର ଏଇ ପରମ୍ପରାରେ ଯଦି ଶ୍ରବଣ କରିବା ତାହେଲେ ଆମେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରିବା। ଭଗବାନଙ୍କୁ ଆମେ ତତ୍ତ୍ୱରେ ଜାଣିବା ପାଇଁ ଭଗବାନଙ୍କୁ ଠିକ ଭାବରେ ଆମେ ଜାଣିବାର ଅଛି। ଆମେ ଭଗବାନଙ୍କୁ ତତ୍ତ୍ୱରେ ନ ଜାଣିବାର କାରଣ ହେଉଛି ଯେ ଆମର ବିଭିନ୍ନ ପ୍ରକାର ଅନର୍ଥ ସବୁ ରହିଛି। ଆମେ ଭଗବାନଙ୍କୁ ଅଧିକାଂଶ ଲୋକ ଭଗବାନ ଅଛନ୍ତି ବୋଲି ଗ୍ରହଣ କରୁନାହାନ୍ତି, କାହିଁକି ସେମାନେ ଗ୍ରହଣ କରୁନାହାନ୍ତି ଭଗବାନ ଅଛନ୍ତି ବୋଲି ନା ସେମାନେ বিভিন্ন প্রকার দুষ্কৃতি বা বিভিন্ন প্রকার পাপকর্ম লিপ্ত রয়েছে, যেগুলো কি সেখানে বলছেন ভগবান ভগবতার সপ্তম অধ্যায়ের এই অধ্যায়ে ভগবান কহিবে সেখানে যে নমা দুষ্কৃতি না মোড়া প্রপদ্যন্তে নরাধম মায়া অপর্ত জ্ঞান আসুর ভাবনা সীতা। চারি প্রকার শক্তি সেখানে ভগবান অচ্ছন্ত বলে সেখানে গ্রহণ করতে নাই, সেখানে ভগবান না। তেমনি যেমানে আমি দেখিবা যেমানে বলছেন ভগবান নাহান্তি বলি সেমানে হচ্ছেন চারি প্রকার ব্যক্তি, ভগবান তাঁকর শ্রেণী করেছেন সেমানে কেউ প্রকার ব্যক্তি, সেমানে সমস্ত হচ্ছেন দুষ্কৃতি নয় বা তাঁকর কোনসি সুকৃতি বা পুণ্য কার্য কিছু না, পুণ্য কর্ম কিছু না, বিভিন্ন প্রকার পাপ কর্ম লিপ্ত থাকা তো সে ভগবান কু জানি পারে না, তেমনি সে কোথায় ভগবান না নমান দুষ্কৃতি নয়। সেমানে কে কে চারি প্রকার কে কে না সেমানে হচ্ছেন লুড়া মূর্খ ব্যক্তি মানে আমি কহিলে চারি লক্ষ প্রকার মানব অনেক তাঁক ভিতর যে মূর্খ ব্যক্তি যে সেমানে ভগবান জানিপারবে না। এবং প্রপদ্যন্তে নরাধম যে চারি লক্ষ প্রকার যে মানব অনেক তাঁক ভিতর যে অধম শ্রেণীর সেমানে মধ্যে ভগবানকে গ্রহণ করতে না। এবং আমি দেখিবা কত জন বহুত জ্ঞানী ব্যক্তি অনেক বৈজ্ঞানিক মানে বা অন্যান্য বহুত বিদ্বান ব্যক্তি মানে অনেক সেমান মধ্যে কুহতি ভগবান না, তেমনি সেমান কেমিতি জানিপার না ভগবান কুহতি মায়া অত্যন্ত জ্ঞান। তাঁকর জ্ঞানটা এই যে ভৌতিক জগতের আমরা তিনোটি গুণ রয়েছে সত্য রজ এবং তম, এই তিনোটি গুণ দ্বারা এই মায়ার দ্বারা সে তাঁকর জ্ঞানটা অপহৃত হয়েযাইছে, যেপা কি সে ভগবানকে জানিপারতি না। যেমন আমি দেখিবা যদি আমি গোটে লাল চশমা পিঁধিবা তাহলে আমি সবকিছু লাল দিছি, বা নীল চশমা যদি পিঁধিবা আমি সবকিছু নীল দিছি। সেই ভাবে যেমন এই ত্রিগুণ ভিতরে রয়েছেন আমি সমস্ত এই ত্রিগুণ ভিতরে রয়েছে ভৌতিক জগতের এই তিনোটি গুণ আমি সমস্ত বাঁধিকি রাখছি, সত্য গুণ রজগুণ এবং তম গুণ। তেমনি ভগবান হচ্ছেন আর উর্ধ্বে, তেমনি আমি গুণ ভিতরে রয়েছি কিন্তু ভগবান জানিপারিবা, তেমন যেমানে এই গুণ ভিতরে রয়েছেন তাঁকর জ্ঞান মায়া দ্বারা অপর্ত হয়েছে সেমানে ভগবানকে জানিপার না, মায়া অপর্ত জ্ঞান। এবং আরো গোটি প্রকার ব্যক্তি অনেক যেমন ভগবান মানতে না বা ভগবান গ্রহণ করতে না সেমানে হচ্ছে আসুর ভাবনা আসে আসুর স্বভাব সম্পন্ন ব্যক্তি। এমনি দুই প্রকার ব্যক্তি অনেক গোটে হচ্ছে দৈবী স্বভাব সম্পন্ন আর গোটে হচ্ছে অসুর স্বভাব সম্পন্ন, দুই প্রকার ব্যক্তি অনেক জগতের অনেক ভগবতের ষোড়শ অধ্যায়ে ভগবান কথা কহিলেন গ্রাম পুরুষ লোকে দুই প্রকার ব্যক্তি অনেক গোটে হচ্ছে দৈবী সম্পদ অনেক বা দৈবী গুণ সেমান্তর অনেক যেমনে ভগবান গ্রহণ করতে বা ভগবান শরণে যাতে ভগবান অধীনে কার্য করতে ভগবান আজ্ঞায় সে কার্য করতে, কিন্তু আরো গোটে প্রকার ব্যক্তি অনেক সে অসুর স্বভাব সম্পন্ন ব্যক্তি, সে সবুলে ভগবান বিরুদ্ধে সবুলে সে কার্য করতে ভগবান না বলে সে কে ভগবান কে না বা যদি বা কে ভগবান অনেক সে হচ্ছে ঈশ্বর আম ভোগি সিদ্ধ হম ভগবান সুখী মু হচ্ছে ভগবান, প্রথমে কে ভগবান না তাপরে কে যদি ভগবান অনেক সে হচ্ছে মু হচ্ছে সে ভগবান। এইভাবে ভাবে অসুর স্বভাব সম্পন্ন ব্যক্তি মানে সে ভগবান শরণে যাতে বা ভগবান গ্রহণ করতে না, তেমনি সে ভগবান বিষয়ে তত্ত্বের কথা কম জাঁয়া সে ভগবান গ্রহণ করু না। তেমন আরো যে রহলে সে রয়েছে ত্রিগুণ ভিতরে রয়েছে বিভিন্ন প্রকার অনর্থ যে রয়েছে ত্রিগুণ ভিতরে রয়েছে সে অনর্থ হয়েছে সে ভগবান জাঁপার না, সে অনর্থ সব কম সব রয়েছে না আমার ভৌতিক জগত প্রতি আসক্তি রয়েছে অসৎকৃষ্ণ আমি কহিলে প্রথমে ভগবান কোথায় ভয় আসক্ত মনাকা ଭଗବାନ ପ୍ରତି ଆସନ୍ତି ଆମର ପରିବାର ଅଛି, ଆମର ଯୋଉ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି ସିଏ ହେଉଛି ଆମର। ଭଗବାନ ପ୍ରତି ଆସକ୍ତି ଆସିଲେ ଆମେ ଭଗବାନଙ୍କୁ ଜାଣିବା, ତେଣୁ ଇଏ ଯୋଉ ଭୌତିକ ଆସକ୍ତି ଅଛି ଇଏ ହେଉଛି ଗୋଟେ ଅନର୍ଥ, ଯୋଉଥିପାଇଁ କି ଆମେ ଭଗବାନଙ୍କୁ ଜାଣିପାରୁନି। ସେମିତି ସେଇଭଳି ଭାବରେ ହୃଦୟରେ ବିଭିନ୍ନ ପ୍ରକାର ଆମର ଦୁର୍ବଳତା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ବିଭିନ୍ନ ପ୍ରକାର ହୃଦୟର ଦୁର୍ବଳତା ଆମେ ରହିଛି, ଯୋଉଥିପାଇଁ କି ଏ ହୃଦୟର ଦୁର୍ବଳତା ଥିବା ହେତୁ ଆମେ ଭଗବାନଙ୍କୁ ଜାଣିପାରୁ ନାହିଁ। ପୁଣି ସେଇଭଳି ଭାବରେ ଆଉ ଗୋଟେ ଅନର୍ଥ ହେଉଛି କ'ଣ ନା ତତ୍ତ୍ୱଭ୍ରମଣ, ଯୋଉ ଏଠି ଭଗବାନ କହିଲେ କଶ୍ଚିନ୍ ମାନ ବ୍ୟତୀତ ତତ୍ତ୍ୱ, ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି, ତେଣୁ ଅଧିକାଂଶ ଲୋକ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ମଧ୍ୟ ସେମାନେ ତତ୍ତ୍ୱଭ୍ରମଣ ଭିତରେ ଅଛନ୍ତି। ତତ୍ତ୍ୱଭ୍ରମଣ କହିଲେ ଭଗବାନଙ୍କୁ ଠିକ୍ ଭାବରେ ସେମାନେ ଜାଣିପାରନ୍ତି ନାହିଁ, ଦୁଇଟି ବିଚାର ଅଛି ଆମ ଶ୍ରୀମଦ ଗୌରବନ୍ଦ ସେନା ଅଛନ୍ତି, ଦୁଇଟି ବିଚାର ଅଛି, ଗୋଟେ ହେଉଛି ଆପାତ ବିଚାର ଆଉ ଗୋଟେ ହେଉଛି ତତ୍ତ୍ୱ ବିଚାର। ଭଗବାନଙ୍କର ଯେଉଁ ସବୁ ଜନ୍ମ କର୍ମ ବା ବିଭିନ୍ନ ପ୍ରକାର ଲୀଳା ଏଇସବୁ ହେଉଛି ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ଯେତେବେଳେ ସର୍ବତ୍ୟାଗ କରିବେ ସେମାନଙ୍କୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ସତ କହିଛନ୍ତି, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱ ଦେହ ପୁନର୍ଜନ୍ମ ନଈତି ମହାନତି ସ୍ୱର୍ଣ୍ଣ, ଯେଉଁମାନେ ଭଗବାନଙ୍କର ଜନ୍ମ କର୍ମକୁ ତତ୍ତ୍ୱରେ ଜାଣିବେ ବା ଠିକ୍ ଭାବରେ ଜାଣିପାରିବେ ସେମାନେ ଜୀବନରେ ସିଦ୍ଧି ଲାଭ କରିବେ ବା ସେମାନେ ଯେତେବେଳେ ସର୍ବତ୍ୟାଗ କରିବେ ତାଙ୍କୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ତେଣୁ ତତ୍ତ୍ୱଭ୍ରମଣ ଭିତରେ ଅଧିକାଂଶ ଲୋକ ରହୁଛନ୍ତି ଯେଉଁମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରୁନାହାନ୍ତି, ତେଣୁ ଭଗବାନଙ୍କର ଖାଲି ଜାଣିଲେ ମଧ୍ୟ ଭଗବାନ ନନ୍ଦ ମହାରାଜଙ୍କର ସନ୍ତାନ ହିସାବରେ ଆସିଥିଲେ, 5000 ବର୍ଷ ତଳେ ଆସିଥିଲେ, ଏଇସବୁ ବିଭିନ୍ନ ଲୀଳା କରିଥିଲେ, ଏଇସବୁ ଖାଲି ଜାଣିଲେ ମଧ୍ୟ ସେଇଟା ତତ୍ତ୍ୱରେ ଜାଣି ଜଣା ହେଲା ନାହିଁ। ଭଗବାନଙ୍କୁ ତତ୍ତ୍ୱରେ ଠିକ୍ ଭାବରେ ଜାଣିବାର ଅଛି, ତେଣୁ ସେଇଭଳି ଭାବରେ ତତ୍ତ୍ୱବିତ ହେଉଛନ୍ତି ବହୁତ ଦୁର୍ଲଭ, କଶ୍ଚିନ୍ ମାନ ବ୍ୟକ୍ତି ତତ୍ତ୍ୱଦେବୀ କହିଲେ ଖୁବ୍ ମାନେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ଏଇ ଯେଉଁ ତତ୍ତ୍ୱ ବିଚାରରେ ଜାଣନ୍ତି, ସାଧାରଣତଃ ଲୋକମାନେ ଆପାତ ବିଚାରରେ ଭଗବାନ ଗ୍ରହଣ କରନ୍ତି, ଭଗବାନ ଏମିତି କଲେ ଲୀଳା ଏସବୁ ଲୀଳା କଲେ ଏଇଟା ଠିକ୍ ହେଲାନି, ଏଇଟା ଯେଉଁ କଲେ ଏଇଟା ଠିକ୍ ହେଲାନି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର କଥା କୁହନ୍ତି, କିନ୍ତୁ ତତ୍ତ୍ୱ ବିଚାରରେ ଯେଉଁମାନେ ଜାଣନ୍ତି ସେମାନେ ପ୍ରକୃତ ତତ୍ତ୍ୱ ଜାଣନ୍ତି। ଯେମିତି ଆମେ ଗୋଟେ ଛୋଟ ଉଦାହରଣ ଦେବା, ସାଧାରଣତଃ ଲୋକମାନେ ଭାବିବେ କ'ଣ ନା ଭଗବାନ ପୁତନାକୁ ବିନାଶ କଲେ, ପୁତନାକୁ ବଧ କଲେ, ଭଗବାନ ଯେତେବେଳେ 6 ଦିନର ଶିଶୁ ହେଇଥିଲେ ସେ ସମୟରେ ପୁତନା ନାମ ଗୋଟେ ରାକ୍ଷସୀ ଆସି ତାର ସ୍ଥାନରେ କାଳପତ ବିଷୟ ବୋଇକରି ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ, ତେଣୁ ସାଧାରଣ ଲୋକମାନେ ଭାବିଲେ ଯେ ପୁତନାକୁ ସେ ବିନାଶ କଲେ, ଭଗବାନ ତାକୁ ବିନାଶ କଲେ ବା ତାକୁ ହତ୍ୟା କଲେ, କିନ୍ତୁ ଯେଉଁମାନେ ଭକ୍ତ ଯେଉଁମାନେ ତତ୍ତ୍ୱବିତ୍ ଯେଉଁମାନେ ତତ୍ତ୍ୱ ଜାଣନ୍ତି ଭଗବାନଙ୍କ ବିଷୟରେ ସେମାନେ କ'ଣ କହୁଛନ୍ତି, ଆମର ଜଣେ ସେଇଭଳି ଭାବରେ ତତ୍ତ୍ୱବିତ୍ କହୁଛନ୍ତି ଉଦ୍ଧବ ଯେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ଭଗବତୀତା ଭାଗବତରେ 11 ସ୍କନ୍ଧରେ ଭଗବାନ କହୁଛନ୍ତି ଏ ଉଦ୍ଧବ ତମେ ମୋର ଏତେ ପ୍ରିୟ ଆଉ ମୋର ଏତେ କିଏ ପ୍ରିୟ ନୁହଁ, ନ କଥା ଆମେ ପ୍ରିୟତମ ଆତ୍ମଦୌନି ନ ଶଙ୍କର ନ ଶଙ୍କର ନ ଶ୍ରୀ ନୈବ ଆତ୍ମା ତ ଯଥା ଭଗବାନ, ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଭାଗବତରେ 11 ସ୍କନ୍ଧରେ ଯେ ମୋର ଏତେ ପ୍ରିୟ କେହି ନୁହନ୍ତି, ନ କଥା ଆମେ ପ୍ରିୟତମ ଆତ୍ମଦୌନି ଆତ୍ମଦୌନି ହେଉଛନ୍ତି ବ୍ରହ୍ମା ଯିଏକି ଭଗବାନଙ୍କର ନାଭି ପଦ୍ମରୁ ଜାତ ହେଇଛନ୍ତି, ତେଣୁ ତାକୁ ଆତ୍ମଦୌନି ବୋଲି କୁହାଯାଉଛି, ଏମିତିକି ଶଙ୍କର ମଧ୍ୟ ଭଗବାନଙ୍କ ସହିତ ମୋର ଏତେ ପ୍ରିୟ ନୁହଁ, ଶଙ୍କର ବା ଶିବଜୀ ଯିଏକି ଭଗବାନଙ୍କର ଗୁଣ ଅବତାର ସେ ହେଉଛନ୍ତି ତମ ଗୁଣର ଅବତାର, ତେଣୁ ଭଗବାନ କହୁଛନ୍ତି ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହଁ, ଆତ୍ମଦୌନି ନା ଶଙ୍କର ନ ସଂକର୍ଷଣ, ସଂକର୍ଷଣ ଯେ ଭଗବାନ ବଳଦେବ, ବଳଦେବ ହେଉଛନ୍ତି ଭଗବାନ ସଂକର୍ଷଣଙ୍କର ସଂକର୍ଷଣ ତାଙ୍କଠାରୁ ଆସୁଛନ୍ତି, ବଳଦେବଙ୍କଠାରୁ ଆସୁଛନ୍ତି ସଂକର୍ଷଣ, ଚତୁର୍ଭୁଜ ଅଛନ୍ତି ବାସୁଦେବ ପ୍ରଦ୍ୟୁମ୍ନ ସଂକର୍ଷଣ ଅନିରୁଦ୍ଧ ଏଇ ଚାରିଜଣଙ୍କୁ ଚତୁର୍ଭୁଜ ବୋଲି କୁହାଯାଉଛି, ତେଣୁ ସେ ବଳଦେବଙ୍କଠାରୁ ଆସୁଛନ୍ତି ସଂକର୍ଷଣ, ତେଣୁ ଭଗବାନ କହୁଛନ୍ତି ସଂକର୍ଷଣ ମଧ୍ୟ ମୋର ଏତେ ପ୍ରିୟ ନୁହଁ, ନ ଶ୍ରୀ ଶ୍ରୀ ହେଉଛନ୍ତି ଲକ୍ଷ୍ମୀ, ଲକ୍ଷ୍ମୀ ଦେବୀ ସବୁବେଳେ ଭଗବାନଙ୍କର ପାଦ ସେବା କରୁଛନ୍ତି, ଏମିତିକି ସେ ତାଙ୍କର ଛାତିରେ ସ୍ଥାନ ଦେଇଛନ୍ତି, ଭଗବାନ ତାଙ୍କ ବକ୍ଷ ଦେଶରେ ସ୍ଥାନ ଦେଇଛନ୍ତି ଲକ୍ଷ୍ମୀଙ୍କୁ, କିନ୍ତୁ ମହାପ୍ରଭୁ ସିଏ ମଧ୍ୟ ଏତେ ମୋର ପ୍ରିୟ ନୁହଁ। ଏମିତି ନୈବ ଆତ୍ମା ମୋର ନିଜର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ଭଗବାନ କୃଷ୍ଣ। ଯଥା ଭଗବାନ ଯେମିତି ତମେ ଉଦ୍ଧବ ତମେ ମୋର ଯେତେ ପ୍ରିୟ ଆଉ ମୋର ଏତେ କେହି ପ୍ରିୟ ନୁହଁ। ତେଣୁ ଏଇଥିରୁ ଆମେ ଜାଣିବା ଉଦ୍ଧବ ହେଉଛନ୍ତି ଭଗବାନଙ୍କୁ କେତେ ପ୍ରିୟ। ତେଣୁ ଉଦ୍ଧବ ଜଣେ ତତ୍ତ୍ୱବିତ୍, ସିଏ ଏଇ ପ୍ରସଙ୍ଗ ବିଷୟରେ ଯେତେ ପୁତନା ଯୋଉ ବଦ୍ଧ କରିଛନ୍ତି ଭଗବାନ ସେ ବିଷୟରେ ବିଦୁରକୁ ସେ କହୁଛନ୍ତି ଭାଗବତମ ତୃତୀୟ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ 23 ଶ୍ଳୋକରେ ଶ୍ଳୋକଟି କହିଛନ୍ତି ଭଗବାନ ଭଗବାନଙ୍କର ଏଇ ଲୀଳାକୁ ସେ କର୍ଣ୍ଣ କରୁଛନ୍ତି ଯେ ଅହୋ ପକୀଜଂ ସ୍ତନକାର କୋଟମ ଜିଘାଶୟାପାୟ ଅପିୟ ସାଧି ଲେବେ ଗତି ଗାତ୍ରୋଚିତାନ୍ତ ତୋନ୍ୟମ କର୍ଣ୍ଣବାଦୟାଳଂ ଶରଣଂ ବ୍ରଜେମ। ସେ ଆଶ୍ଚର୍ଯ୍ୟ ଯାଇଛନ୍ତି ଅହୋ ବୋଲି କହୁଛି, ଆଶ୍ଚର୍ଯ୍ୟ ଯାଇଛନ୍ତି ଅହୋ ପକ୍ଷୀ ବକି ହେଉଛି ପୁତନା, ଯେ ଏତେ ଅସାଧି ଏତେ ପାପୀ ବ୍ୟକ୍ତି ଥିଲା, ସେ ପାପୀ ରାକ୍ଷସ ଥିଲା ଯେ ଜିଘା ସେ ପାୟ ଦପି ଅସାଧି ଭଗବାନଙ୍କୁ ହତ୍ୟା କରିବା ପାଇଁ ସେ ଆସିଥିଲା ଜିଘାଶୟା। ଛୋଟ ବାଳପତ ମୁଁ ତାକୁ ସ୍ତନରେ ଯେଉଁ କାଳପତ ବିଷ ମିଳିକି ଆସି ତାକୁ କ୍ଷୀର ପାଳନ କରେଇକି ତାକୁ ମୃତ୍ୟୁ ଦେଇଦେବି ବିନାଶ କରିଦେବି ଏଇଭଳିଆ ଚିନ୍ତା କରି ସେ ଆସିଥିଲା ଏତେ ଅସାଧି ବ୍ୟକ୍ତି। କିନ୍ତୁ ଭଗବାନ କ'ଣ କଲେ ନା ଲେଭେ ଗତି ଧାତୃ ଚିତାନ୍ତ ତୋନ୍ୟମ, ତାର ଯଦିଓ ତାର ସ୍ତନ ପାଳନ କରିକି ତାର ପ୍ରାଣ ମରଣ କରିନେଇଛନ୍ତି କିନ୍ତୁ ତାକୁ ସେ ତାଙ୍କ ମାତା ଯଶୋଦା ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ଦେଇଛନ୍ତି ପୁତନାକୁ। ଲେବେ ଗତି ଧାତୃ ଚିତାନ୍ତ ତୋନ୍ୟମ, ତାହେଲେ ଅନ୍ୟ ଆଉ କିଏ କମ୍ ବା ଦୟାଳୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଅନ୍ୟ ବ୍ୟକ୍ତି ଯାହାଙ୍କର ଶରଣରେ ଆମେ ଯିବା, କମ୍ ବା ଦୟାଳୁ ଶରଣ ପ୍ରଜନ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି। ଏଭଳି ଭାବରେ ଉଦ୍ଧବ ବିଦୁରକୁ କହୁଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ ସେ ବର୍ଣ୍ଣନା ଭଗବାନ ଲୀଳା ସବୁ ସେମାନେ ସବୁ ତତ୍ତ୍ୱରେ କହିବେ। ତେଣୁ ଆମେ ଏତିକି ଜାଣିବା ଅନ୍ତର୍ଭୁକ୍ତି ଏତିକି ଜାଣିବା ଯେ ତତ୍ତ୍ୱ ଜିନିଷଟା କ'ଣ ଜଣେ ଲାଷ୍ଟ ଟାଇମ୍ ଯୋଉ ଆସିଥିଲି କଥା କହୁଥିଲା ବେଳେ ତତ୍ତ୍ୱ ବିଷୟରେ କହୁଥିଲି, ମୋତେ ସେ ପ୍ରଶ୍ନ ପଚାରିଥିଲେ ଯେ ତତ୍ତ୍ୱଟା ଆମେ କେମିତି ଜାଣିବା। ତତ୍ତ୍ୱଟା ଆମେ ଏତିକି ଅନ୍ତର୍ଭୁକ୍ତି ଏତିକି ଭାବେ ଜାଣିବା ଯେ ସାଧୁ ଶାସ୍ତ୍ର ଏବଂ ଗୁରୁ ଏଇ ତିନୋଟି ଜିନିଷ, ଯଦି ସେ ତିନୋଟି ଜିନିଷ ଠିକ ହେଲା ତାହେଲେ ବୁଝିବାକୁ ପଡ଼ିବ ସେଇଟା ତତ୍ତ୍ୱ ଜିନିଷ, ତତ୍ତ୍ୱ ଭ୍ରମଣ ସେ ତତ୍ତ୍ୱ ଜିନିଷଟା କୁହାହଉଛି ମାନେ ଠିକ ଜିନିଷଟା କୁହାହେଇଛି। ଯେଉଁ ସାଧୁ ଯିଏ କହିବେ ସେ ଶାସ୍ତ୍ରରୁ ଉଦ୍ଧାର କରି କହିବେ, ଆମ ଭଗବତା ଷୋଡ଼ଶାଧ୍ୟାୟରେ ଭଗବାନ ଅନ୍ତିମରେ ସେ କଥା କହିବେ ଯେ ତସ୍ମା ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାତ୍ୱା ଶାସ୍ତ୍ର ବିଧାନ୍ତମ କର୍ମ କର୍ତ୍ତୁ ନିହାରସି ଯ ଶାସ୍ତ୍ର ବିଧି ସୂର୍ଯ୍ୟ ବର୍ତ୍ତତେ କାମ ଭାରତ ନ ସିଦ୍ଧି ମହାପ୍ରତି ନ ସୁଖମ ପରାଙ୍ଗତ। ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବେ ସେମାନେ କେବେ ହେଲେ ସିଦ୍ଧି ପ୍ରାପ୍ତ ହେଇପାରିବେନି, ଆଉ ସୁଖ ଆଉ ପରାଙ୍ଗ ଶ୍ରେଷ୍ଠ ଗତି କଥା ଆଉ କ'ଣ କହିବେ। ତେଣୁ ଶାସ୍ତ୍ର ଯେଉଁ ଜିନିଷଟା ଅଛି ସାଧୁ ସେଇ ଜିନିଷଟା ହିଁ କହିବେ, ସାଧୁ ଶାସ୍ତ୍ର ଏବଂ ଗୁରୁଦେବ ମଧ୍ୟ ସେଇ ସାଧୁ ଏବଂ ଶାସ୍ତ୍ରର କଥା ହିଁ କହିବେ, ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ଯଦି ଠିକ ହେଲା ତାହେଲେ ବୁଝିବାକୁ ପଡ଼ିବ ଏଇଟା ହେଉଛି ତତ୍ତ୍ୱ ଜିନିଷ, ଏତେ ତତ୍ତ୍ୱ ଭ୍ରମଣ ନାହିଁ ବୋଲି ବୁଝିବାକୁ ପଡ଼ିବ। ଅନ୍ତର୍ପକ୍ଷେ ଆମେ ଏତିକି ଯଦି ଜାଣିକି ଅଗ୍ରସର ହେବା ତାହେଲେ ଆସ୍ତେ ଆସ୍ତେ ଆମେ ମଧ୍ୟ ସେ ତତ୍ତ୍ୱ ବିଷୟରେ ଜାଣିପାରିବା। ତେଣୁ ଏଇ ଯେଉଁ ଆପାତ ବିଚାରରେ ସାଧାରଣତଃ ସମସ୍ତ ଲୋକ ବୁଝନ୍ତି ଭଗବାନ ସେଥିପାଇଁ ଭଗବତ ଗୀତା ନବମଧ୍ୟାୟରେ ଭଗବାନ କହିବେ ଯେ ଅହମ୍ ହି ସର୍ବଦ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାମ ଅଭିଜାନାତି ତତ୍ତ୍ୱେ ନ ଚଳନ୍ତିତେ। ଯଦି ଆମେ ଭଗବାନ ତତ୍ତ୍ୱରେ ନ ଜାଣିପାରିବା ତାହେଲେ କ'ଣ ହେବ ନା ଆମର ପତନ ହେଇଯିବ। ଭଗବାନ ହେଉଛନ୍ତି ସର୍ବଦ ଜ୍ଞାନ, ସମସ୍ତ କିଛିରେ ସେ ହେଉଛନ୍ତି ଭୋଗକାରୀ ଏବଂ ସେ ସବୁ କିଛିରେ ହେଉଛନ୍ତି ପ୍ରଭୁ ବା ମାଲିକ। ତେଣୁ ଏଇ ଜିନିଷଟାକୁ ଆମେ ଯଦି ତତ୍ତ୍ୱରେ ନ ଜାଣିବା ତାହେଲେ ଆମର ପତନ ହେଇଯିବ। ତେଣୁ ଏଇ ତତ୍ତ୍ୱରେ ଭଗବାନ ଜାଣିବା ଖୁବ କ୍ୱଚିତ ଲୋକ ସେ ତତ୍ତ୍ୱ ଜାଣିବ। ଚତୁର୍ଥରେ 34 ଶ୍ଳୋକରେ ଭଗବାନ ସେ କଥା କହିଛନ୍ତି ଯେ ଏହିଭଳି ଭାବେ ଜଣେ ତତ୍ତ୍ୱଙ୍କୁ ଯାଇ ତଦ୍ବିଧି ପ୍ରଣିପାତେନ ପରିପ୍ରସନ୍ନ ସେଭଳିଆ ଉପଦେକ୍ଷତି ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶନ। ସେହିଭଳି ଭାବେ ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀଙ୍କ ପାଖକୁ ଯଦି ଆମେ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରସନ୍ନ କରି ତାଙ୍କୁ ସେବା କଲେ ଆମେ ସେ ତତ୍ତ୍ୱଟି ଜାଣିପାରିବା।
जय श्री प्रभुता की जय श्री गोपाल महाराज की जय श्री गुरुदेव की आनंद कोटि में शुद्ध की गाय गोप मानंदी
जनगण।